ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 22ତମ କିସ୍ତି ଆଜି ଆସାମରୁ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସତ୍ତ୍ୱେ ବିନା ବାଧାରେ ଶକ୍ତି ଓ ସାମଗ୍ରୀର ପରିବହନ ସୁନିଶ୍ଚିତ କରିବା ଉପରେ ଇରାନ ନିକଟରେ ଭାରତର ଗୁରୁତ୍ୱ ଆରୋପ ଦେଶର ସୁରକ୍ଷା ଏବଂ ଆର୍ଥିକ ସ୍ୱାର୍ଥ ଦୃଷ୍ଟିରୁ ଭାରତୀୟ ମହାସାଗର ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ସରକାର ଲୋକସଭାରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସୂଚନା ଏବଂ ଚଳିତ ଆର୍ଥିକ ବର୍ଷ ଲାଗି 281,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଅତିରିକ୍ତ ଖର୍ଚ୍ଚ ଦାବି ଆଜି ଲୋକସଭାରେ ଅନୁମୋଦିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ କିଷାନ ସମ୍ମାନନିଧି ଯୋଜନାର 22ତମ କିସ୍ତି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ପ୍ରକ୍ରିୟାରେ ପ୍ରଦାନ କରିଛନ୍ତି ଦୁଇଦିନିଆ ଆସାମ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଆଜି ଗୌହାଟୀରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ 9,32,00,000 କୃଷକଙ୍କ ବ୍ୟାଙ୍କ ଖାତାକୁ ଏହି କିସ୍ତି ବାବଦରେ 18,640 କୋଟି ଟଙ୍କା ପ୍ରଦାନ କରିଛନ୍ତି ଆଜିର କିସ୍ତି ପରେ ଏହି ଯୋଜନା ଅଧୀନରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଥିବା କିସ୍ତିର ପରିମାଣ 4,27,000 କୋଟି ଟଙ୍କା ଅତିକ୍ରମ କରିଛି ଏହି ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି 19,680 କୋଟି ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଲୋକାର୍ପଣ କରିଛନ୍ତି ଏହାଛଡ଼ା ଯୋଗ୍ୟ ଚା ବଗିଚା ଶ୍ରମିକମାନଙ୍କୁ ଶ୍ରୀ ମୋଦି ଜମିପଟା ହସ୍ତାନ୍ତର କରିଛନ୍ତି ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସିଲଚର ଗସ୍ତ କରି ସେଠାରେ ପ୍ରାୟ 23,550 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି ବୋଡୋ ଟେରିଟୋରିଆଲ ପରିଷଦର ସାମଗ୍ରିକ ବିକାଶ ଲାଗି ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି ଆଜି ତାଙ୍କର ଆସାମ ଗସ୍ତ ଅବସରରେ ଶ୍ରୀ ମୋଦି ଗୌହାଟୀରୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କୋକ୍ରାଝରଠାରେ 4,570 କୋଟି ଟଙ୍କାର ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରି ଏହା କହିଛନ୍ତି ଶ୍ରୀ ମୋଦି କହିଛନ୍ତି ବୋଡୋ ଟେରିଟୋରିଆଲ ପରିଷଦର ଦ୍ରୁତ ବିକାଶ ଲାଗି 1,500 କୋଟି ଟଙ୍କା ମଞ୍ଜୁର କରାଯାଇଛି ଗତ ଦଶନ୍ଧି ଧରି ବୋଡୋ ଅଞ୍ଚଳରେ କେବଳ ହିଂସା ଓ ରକ୍ତପାତ ଭଳି ଘଟଣା ଘଟିଥିବାବେଳେ ବର୍ତ୍ତମାନ ସେଠାରେ ଅଭିବୃଦ୍ଧି ଏବଂ ସ୍ଥିରତାର ଏକ ନୂତନ ଯୁଗ ଆରମ୍ଭ ହୋଇଛି ଏହି ସମୟ ମଧ୍ୟରେ ହଜାର ହଜାର ଯୁବବର୍ଗ ଅସ୍ତ୍ର ତ୍ୟାଗ କରିବା ସହିତ ଆତ୍ମସମର୍ପଣ କରି ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ବୋଡୋ ସମ୍ପ୍ରଦାୟର ବିଶ୍ୱାସ ଏବଂ ପରମ୍ପରା ଜାତୀୟ ସ୍ତରରେ ମାନ୍ୟତା ପାଇବ ବୋଲି ତାଙ୍କ ସରକାରଙ୍କ ପ୍ରତିଶ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଦୋହରାଇଛନ୍ତି
हमने जो भी वादे किए थे वो एक के बाद एक तेज गति से पूरे किए जा रहे हैं बोडो भाषा को एसोसिएट ऑफिशियल लैंग्वेज का दर्जा दिया गया है बोडो लैंड के लिए 1500 करोड़ रुपए का विशेष विकास पैकेज दिया गया आज कोकराझार में मेडिकल कॉलेज चल रहा है और तमुलपुर में मेडिकल कॉलेज बन रहा है यहां नए नए ब्रिज बन रहे हैं आज हथियार छोड़ने वाले असम के करीब 10,000 नौजवानों को मुख्य धारा से जोड़कर आगे बढ़ाया जा रहा है
ଏହି ଅବସରରେ ପ୍ରଧାନମନ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ସେଠାରେ ବିଭିନ୍ନ ଗମନାଗମନ କ୍ଷେତ୍ର ସମ୍ପର୍କିତ ଭିତ୍ତିଭୂମି ପ୍ରକଳ୍ପ ଲାଗି ଶିଳାନ୍ୟାସ କରିଛନ୍ତି ସେହିଭଳି 3ଟି ନୂତନ ଟ୍ରେନ୍ ଚଳାଚଳର ଶୁଭାରମ୍ଭ ମଧ୍ୟ କରିଛନ୍ତି ଏହିସବୁ ବିକାଶମୂଳକ ପ୍ରକଳ୍ପର ସୁଫଳ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି
थोड़ी देर पहले मुझे कामाख्या चारला पल्ली अमृत भारत एक्सप्रेस और गुवाहाटी न्यू जलपाईगुड़ी एक्सप्रेस को हरी झंडी दिखाने का भी अवसर मिला है इन सभी प्रोजेक्ट से आपको सुविधाएं तो मिलेंगी ही ट्रेड और टूरिज्म को भी बढ़ावा मिलेगा इससे किसानों की उपज आसानी से बड़े बाजारों तक पहुंच पाएगी मैं आप सभी को इन विकास परियोजनाओं के लिए बहुत बहुत बधाई देता हूं
आपण माने संवाद सुनुचंती आकाशवाणी रो
मुइंदु कहूछी ଆଜିର ପରିସ୍ଥିତିରେ ସଶସ୍ତ୍ର ସଂଘର୍ଷ ଚଳାଇବାକୁ ହେବ ନାହିଁ। ଗଣତାନ୍ତ୍ରିକ ରାସ୍ତାରେ ଆନ୍ଦୋଳନ କରିବା ପାଇଁ ଅନ୍ୟ ସାଥୀମାନଙ୍କୁ ସହ ମୁଁ ସରେଣ୍ଡର କରିଛି। ତୁମମାନଙ୍କ ସରେଣ୍ଡର ପାଇଁ ପୂର୍ବ ବ୍ୟୁରୋ ସଚିବ ନିଖିଲ ଅନେକବାର ଅପିଲ୍ କରିବା ପରେ ବି ତୁମେମାନେ ନ କରିବାରୁ ଆଉ ଥରେ ମୁଁ ରାଜ୍ୟ କମିଟି ତରଫରୁ କମ୍ରେଡ୍ ଶୁକ୍ର ସିଲା ଚନ୍ଦ୍ରାଲଙ୍କୁ ବିଶେଷ ଅନୁରୋଧ କରୁଛି, ଆଉ ଲେଟ୍ ନ କରି ମାର୍ଚ୍ଚ 31 ସୁଦ୍ଧା ସରେଣ୍ଡର କରନ୍ତୁ। ବିକାଶ ଦାଦା ସହ ଆମ ସମସ୍ତଙ୍କର ଏଇ ମତ, ନଚେତ୍ ଏ ଡେଟ୍ ପରେ ସରକାର ସରେଣ୍ଡରକୁ ଆଉ ଗ୍ରହଣ କରିବ ନାହିଁ। କମ୍ରେଡ୍ ଦେବଜୀ ସଂଗ୍ରାମ ଦାଦା ସରେଣ୍ଡର କରିବା ପରେ ସିଆର୍ବିର ପ୍ରାୟ ସବୁ ସିସିଏମ୍ ଶେଷ ହୋଇଗଲେଣି। ବିକାଶ ଦାଦା ସହ ବିବିଏମ୍ର ସବୁ ସାଥୀମାନେ ସରେଣ୍ଡର କରିବା ପରେ ଓଡ଼ିଶାର ନେତୃତ୍ୱ ଓ ସବୁ ଡିଭିଜନ ଖାଲି ହୋଇଗଲାଣି, କେବଳ ତୁମେମାନେ ବାକି ଅଛ। ପରିସ୍ଥିତି ପ୍ରକାର ଚିନ୍ତା ନ କରି ଆଦର୍ଶଗତ ଭାବେ ଜିଦି ଧରି ଲଢ଼ିଲେ ନୁକସାନ ହେବ ସିନା, ଫାଇଦା କିଛି ହେବନି। ତେଣୁ ତୁମମାନଙ୍କୁ ମୋର ବିଶେଷ ଅନୁରୋଧ, ତୁମେମାନେ ଶୀଘ୍ର ଆସି ସରେଣ୍ଡର କଲେ ଆମେମାନେ ମିଶି ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବା। ସରେଣ୍ଡର ପାଇଁ ଓଡ଼ିଶା ପୋଲିସ ସବୁ ପ୍ରକାର ସହଯୋଗ କରିବ। ମୋର ଏହି ମୋବାଇଲ ନମ୍ବର 9437643839 ଫୋନ କରନ୍ତୁ, ମୁଁ ଆସି ତୁମମାନଙ୍କୁ ନେଇଯିବି। ନଚେତ୍ କୌଣସି ସାମ୍ବାଦିକ ସହାୟତାରେ ଆସି ସରେଣ୍ଡର କରନ୍ତୁ। ତୁମମାନଙ୍କର ଅପେକ୍ଷାରେ ଇନ୍ଦୁ, ଓଡ଼ିଶା ରାଜ୍ୟ କମିଟି ସଦସ୍ୟ।
ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସତ୍ତ୍ୱେ ବିନା ବାଧାରେ ଶକ୍ତି ଓ ସାମଗ୍ରୀର ପରିବହନ ବ୍ୟବସ୍ଥା ଉପରେ ଭାରତ ଇରାନ ନିକଟରେ ଗୁରୁତ୍ୱାରୋପ କରିଛି। ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହା କହିଛନ୍ତି। ସେ କହିଛନ୍ତି ଗତ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନ ରାଷ୍ଟ୍ରପତି ଡକ୍ଟର ମାସୌଦ୍ ତେଜସ୍କିଆନ୍ଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିଶେଷକରି ଇରାନ ସମେତ ପଶ୍ଚିମ ଏସିଆରେ ବସବାସ କରୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ତେବେ କୂଟନୀତି ଏବଂ କଥାବାର୍ତ୍ତା ମାଧ୍ୟମରେ ସେଠାରେ ସୃଷ୍ଟ ସ୍ଥିତିର ସମାଧାନ ଉପରେ ଭାରତ ନିଜର ପ୍ରତିବଦ୍ଧତା ଦୋହରାଇଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି।
प्रधानमंत्री ने अपनी बातचीत के दौरान हमारी जो प्राथमिकता है भारतीय नागरिकों को लेकर, उनकी सुरक्षा को लेकर, इसके बारे में उजागर किया। साथ ही साथ उन्होंने जो महत्व है ऊर्जा और सामग्री के पारगमन का, इसके बारे में भी उन्होंने उल्लेख किया। प्रधानमंत्री ने गहरी चिंता जताई जो उस क्षेत्र में जो सुरक्षा की स्थिति बनी हुई है उस पर, और साथ ही साथ जो हमारा पक्ष है भारत का कि संवाद और राजनीति का रास्ता लेकर लोग आगे बढ़ें ताकि जो कॉन्फ्लिक्ट है उसको खत्म किया जाए जल्द से जल्द।
ଶ୍ରୀ ଜୟସ୍ୱାଲ କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ସ୍ଥାପନ କରାଯାଇଥିବା ନିୟନ୍ତ୍ରଣ କକ୍ଷରେ ଆଜି ସୁଦ୍ଧା 900 ଫୋନ୍ କଲ୍ ଏବଂ 200 ଇମେଲ୍ ହସ୍ତଗତ ହୋଇଛି। ଏହିସବୁ ସମସ୍ୟାର ସମାଧାନ ଦିଗରେ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଗତ କିଛିଦିନ ମଧ୍ୟରେ 170 ଭାରତୀୟ ନାଗରିକ ଇରାନର ସୀମା ଅତିକ୍ରମ କରି ଆର୍ମେନିଆରେ ପହଞ୍ଚିଛନ୍ତି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଦେଶର ସୁରକ୍ଷା ଏବଂ ଆର୍ଥିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଭାରତୀୟ ମହାସାଗର ଅଞ୍ଚଳ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। ଆଜି ଲୋକସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଭାରତ ମହାସାଗର ଅଞ୍ଚଳ ସମେତ ବିଭିନ୍ନ ଦେଶଗୁଡ଼ିକ ସହିତ ଭାରତର ସୁସମ୍ପର୍କ ରହିଆସିଛି। ଅନ୍ୟ ଦେଶ ସହିତ ଏହି ଦେଶଗୁଡ଼ିକର ସମ୍ପର୍କ ନିର୍ବିଶେଷରେ ସେମାନଙ୍କର ଭାରତ ସହିତ ସୁସମ୍ପର୍କ ମଜବୁତ ରହିଛି। ପଡ଼ୋଶୀ ପ୍ରଥମ ନୀତି, ଆକ୍ଟ ଇଷ୍ଟ ପଲିସି ଏବଂ ମହାସାଗର ଭିଜନକୁ ଦୃଷ୍ଟିରେ ରଖି ଭାରତ ଏହି ପଡ଼ୋଶୀ ଦେଶଗୁଡ଼ିକ ସହିତ ଆଞ୍ଚଳିକ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ନିରନ୍ତର ପ୍ରୟାସ ଜାରି ରଖିଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। 2025-26 ଆର୍ଥିକ ବର୍ଷ ଲାଗି ଦ୍ୱିତୀୟ ପର୍ଯ୍ୟାୟ ଅତିରିକ୍ତ ଖର୍ଚ୍ଚ ଦାବିକୁ ଆଜି ଲୋକସଭାରେ ଅନୁମୋଦନ କରାଯାଇଛି। ଏହାଦ୍ୱାରା ସରକାର 2,81,000 କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅତିରିକ୍ତ ଖର୍ଚ୍ଚ ଦାବିକୁ ଗୃହରେ ଅନୁମୋଦିତ କରାଇଛନ୍ତି। ଏହି ଅତିରିକ୍ତ ଅର୍ଥରାଶି ମୁଖ୍ୟତଃ ସାର, ଖାଦ୍ୟ ସାମଗ୍ରୀ ଉପରେ ରିହାତି, ପ୍ରତିରକ୍ଷା ସେବା ଭଳି କେତେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବିନିଯୋଗ କରାଯିବ। ଗୃହରେ ଏ ସମ୍ପର୍କରେ ହୋଇଥିବା ଆଲୋଚନାର ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କେନ୍ଦ୍ର ସରକାର ଦେଶର ସାମଗ୍ରିକ ଅର୍ଥନୈତିକ ଢାଞ୍ଚାଗତ ଭିତ୍ତିଭୂମିକୁ ଅଧିକ ସଶକ୍ତ କରିଛନ୍ତି। ଏହାଦ୍ୱାରା ବିଭିନ୍ନ ପ୍ରତିକୂଳ ସ୍ଥିତି ସତ୍ତ୍ୱେ ଦେଶର ଆର୍ଥିକ ପ୍ରଗତିରେ କୌଣସି ବାଧା ଉପୁଜିବ ନାହିଁ ବୋଲି ଅର୍ଥମନ୍ତ୍ରୀ ସୁନିଶ୍ଚିତ କରିଛନ୍ତି। ସେ କହିଛନ୍ତି ବିଶ୍ୱସ୍ତରରେ ଦେଖାଦେଇଥିବା ବିଭିନ୍ନ ଆର୍ଥିକ ଆହ୍ୱାନର ସଫଳ ମୁକାବିଲା ଲାଗି ସରକାର 57,381 କୋଟି ଟଙ୍କାର ଏକ ଅର୍ଥନୈତିକ ସ୍ଥିରତା ପାଣ୍ଠି ସ୍ଥାପନ କରିବା ଲାଗି ପ୍ରସ୍ତାବ ଦେଇଛନ୍ତି। ଏହାଦ୍ୱାରା ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବା ସମ୍ଭାବନାକୁ ସଫଳତାର ସହ ମୁକାବିଲା କରିବା ସହିତ ଅର୍ଥନୈତିକ କ୍ଷେତ୍ରରେ ଅପ୍ରତ୍ୟାଶିତ ପ୍ରତିବନ୍ଧକଗୁଡ଼ିକୁ ମଧ୍ୟ ପ୍ରତିହତ କରିବାରେ ସହାୟକ ହେବ। ଏଥିସହିତ ଆସନ୍ତା ମାସ 1 ତାରିଖରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେବାକୁ ଥିବା ଭିବିଜି ରାମଜୀ ଆଇନ ଅଧୀନରେ ଅତିରିକ୍ତ 30,000 କୋଟି ଟଙ୍କା ମଧ୍ୟ ମଞ୍ଜୁର କରାଯାଇଛି ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାପରେ ଗୃହକୁ ଆସନ୍ତା ସୋମବାର ପୂର୍ବାହ୍ନ 11 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଦିଲ୍ଲୀର ପୂର୍ବତନ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଆଜି ଲଦାଖର ଚତୁର୍ଥ ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ସ୍ଥାନୀୟ କେନ୍ଦ୍ରୀୟ ବୌଦ୍ଧିକ ଶିକ୍ଷା ପ୍ରତିଷ୍ଠାନରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଜାମ୍ମୁ କାଶ୍ମୀର ଓ ଲଦାଖର ମୁଖ୍ୟ ବିଚାରପତି ଜଷ୍ଟିସ୍ ଅରୁଣ ପାଲ୍ଲୀ ଶ୍ରୀ ସାକ୍ସେନାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 22ତମ କିସ୍ତି ଆଜି ଆସାମରୁ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସତ୍ତ୍ୱେ ବିନା ବାଧାରେ ଶକ୍ତି ଓ ସାମଗ୍ରୀର ପରିବହନ ସୁନିଶ୍ଚିତ କରିବା ଉପରେ ଇରାନ ନିକଟରେ ଭାରତର ଗୁରୁତ୍ୱାରୋପ। ଦେଶର ସୁରକ୍ଷା ଏବଂ ଆର୍ଥିକ ସ୍ୱାର୍ଥ ଦୃଷ୍ଟିରୁ ଭାରତୀୟ ମହାସାଗର ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ସରକାର। ଲୋକସଭାରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସୂଚନା ଏବଂ ଚଳିତ ଆର୍ଥିକ ବର୍ଷ ଲାଗି 281,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଅତିରିକ୍ତ ଖର୍ଚ୍ଚ ଦାବି ଆଜି ଲୋକସଭାରେ ଅନୁମୋଦିତ। ସମ୍ବାଦ ଶେଷ ହେଲା।